కాదు
హలో నమస్కారం అమ్మ, మో నా సంతోష సాహు, ముଁ ସୁକ ଗାରୁ କହୁଛି 66 ନମ୍ବର ୱାର୍ଡ। ଆମ ସାହିର ଅଳି ଆସିନା ସଫା ହେଇଯାଉଛି, କିନ୍ତୁ ଆମ ଡ୍ରେନ ଆଉ ସଫା ହେଲାନି ଆଜି ପର୍ଯ୍ୟନ୍ତ। କୋଉ ସାହିର ହେଲା, କିନ୍ତୁ ଆମ ସାହିର ଡ୍ରେନ ସଫା ହେଲାନି। ଡ୍ରେନରେ ପୁରା ଅଳିଆ ଭର୍ତ୍ତି, ପାଣି ଯାଉନି, ଗନ୍ଧରେ ରହି ହଉନି, ମଶା ମାସି ହଉଛନ୍ତି। ଯାହା ଆମେ ଭୋଗିବା କଥା ଭୋଗୁଛୁ, ଆଉ କଣ କରିବୁ। ଯଦି ତାର ଯଦି ସୁବିଧା କରିଥାନ୍ତୁ ତାହେଲେ ଆମେ ଚିରଉପକୃତ ହେଇଥାନ୍ତୁ।
ଏକ ଟାଇମ୍ ନା।